ସେମାନେ ಬಹು ಮಾಡ್ತೀವಿ ಮಾಡ್ಯವಾ. ಹರಿನಾಮ ಸಂಕೀರ್ತನ ಸ್ವಲ್ಪ ಬರ್ತಾ ಆಮೇಲೆ ವಿಚಾರಿಸುತ್ತಾ ಆಲೋಚನೆ ಮಾಡುವ ಕಾಯಿಲಿ ଆମେ ହରିନାମ ସଂକୀର୍ତ୍ତନରେ ଯୁକ୍ତ ହେଇ କିନ୍ତୁ ତାପରେ ବି ମଝିରେ ମଝିରେ ସୁପ୍ତ ହେଇଯାଉଛି. ଆମେ ଯୁକ୍ତ ହେଇଛେ ହରିନାମର ରସ ଆମେ ଚାଖିଛେ ଆସ୍ୱାଦନ କରିଛେ, ତଥାପି ଆମେ କୌଣସି ପ୍ରକାର ଆଳସ୍ୟ ବସତ ହଉ ବା ସଂସାର ବାସନା ଔଷଧ ହଉ ବା ଅହଙ୍କାର ଔଷଧ ହଉ, କାରଣ ଆମର ଦୁଷ୍କୃତି ଆମର ସୁକୃତି ନାହିଁ ଏ କଥା ଆମେ କହିପାରିବୁ. କାରଣ ଯିଏ ସତ୍ସଙ୍ଗକୁ ଆସିଲେ ସତ୍ସଙ୍ଗରେ ସାଧୁ ବୈଷ୍ଣବମାନଙ୍କ ଠାରୁ ଭଗବାନଙ୍କ କଥା ଶୁଣିଲେ ଏବଂ ଭଗବାନଙ୍କର ନାମ କୀର୍ତ୍ତନ କଲେ ବାରମ୍ବାର, ତାଙ୍କର ଦୁଷ୍କୃତି ନାହିଁ ବି କହିହେବନି, ଯେଉଁମାନଙ୍କର ଦୁଷ୍କୃତି ନାହିଁ ସେମାନେ ମୋଟେ ଆସନ୍ତିନି. ସେ କଥା ଗୀତାରେ ଭଗବାନ କହିଲେ ଯେ ନବାନ ଦୁଷ୍କୃତି ବୁଢ଼ା ପ୍ରକୃତି ନରାଧନ ନାୟ ଅପରୂପ ଜ୍ଞାନ ଆସୁର ଭାବନା, ଏ ଚାରି ପ୍ରକାର ଲୋକ ଏ ଦୁଷ୍କୃତି ଏମାନେ ମୋ ପାଖକୁ ଆସନ୍ତିନି, ମୋତେ ଭଜନ କରନ୍ତିନି, ମୋ କଥା କହିଲେ କାମ ଗନ୍ଧର୍ବ, ମୋ ନାମ ମୋ ରୂପ ମୋ ଲୀଳା ମୋ ଗୁଣ ମୋ ଧାମ ମୋ ପରିବାର ମୋ ଶାସ୍ତ୍ର ମୋ ଭକ୍ତ ତାଙ୍କ କଥା ପଢ଼ିଲା ମାନେ ତାଙ୍କୁ ଭଲ ଲାଗିବ, ଯେଉଁମାନଙ୍କୁ ଲାଗେନି ଯେଉଁମାନେ ବାରଶଙ୍କୁ ଲାଗୁନଥିଲା ଭଲ, କୃଷ୍ଣଙ୍କୁ କଂସକୁ ଭଲ ଲାଗୁନଥିଲା, ଜରାସଙ୍କୁ ଭଲ ଲାଗୁନଥିଲା, ରାବଣଙ୍କୁ ରାବଣ ଭଲ ଲାଗୁନଥିଲା, ଏସବୁ ଅସୁଖ ଯେଉଁମାନଙ୍କୁ କଳିକାଳରେ ଏ ହରିନାମ ହରିକଥା ଓ ହରିଙ୍କର ଭକ୍ତ ଓ ହରିଙ୍କର ମୁଖ ନିଶୃତ ଶାସ୍ତ୍ର ଏ ଚାରି ଜିନିଷ ପ୍ରତି ଯେଉଁମାନଙ୍କର ନଥାଏ କୀର୍ତ୍ତି ସେ ଅସୁଖ ଶ୍ରଦ୍ଧା ନାହିଁ. ଏଇଭଳିଆ ଲୋକ ମଧ୍ୟ ସମାଜରେ ବହୁତ ହେଲେ ଯେଉଁମାନଙ୍କର ଶ୍ରଦ୍ଧା ନାହିଁ କୀର୍ତ୍ତି ନାହିଁ, କିନ୍ତୁ ଆମେ ଆମର ଶ୍ରଦ୍ଧା ଅଛି, ଆମେ ହୁଏତ ଭଗବାନଙ୍କ ସେବାରେ ଦୃଢ଼ ଭାବରେ ଭଜନ କରି ଲାଗିରହୁ ସେଇଟା ଆମର ଦୁଃଖ, କିନ୍ତୁ ଆମର ନିଶ୍ଚୟ ଭଗବାନଙ୍କ ନାମ ପ୍ରତି ଭଗବାନଙ୍କ କଥା ପ୍ରତି ଭଗବାନଙ୍କ ପ୍ରତି ଗୀତା ଭାଗବତ ରାମାୟଣ ଶାସ୍ତ୍ର ପ୍ରତି ନିଶ୍ଚୟ ଶ୍ରଦ୍ଧା ଅଛି. ଶ୍ରଦ୍ଧା ନଥିଲେ ଆମେ ଆସିଥାନ୍ତେ କାହିଁକି, ବହୁ ଲୋକ ଆସୁନାହାନ୍ତି, ସେମାନେ କେବଳ ସଂସାର ସାଗରରେ କେବଳ ଏଇ କର୍ମରେ ଆଉ କର୍ମ ଫଳରେ ବାନ୍ଧି ଅଛନ୍ତି. ତେଣୁ ଯୁବଧର୍ମ ହରିନାମ ସଂକୀର୍ତ୍ତନ ହେଉଛି ଜୀବନ ଏକମାତ୍ର କଲ୍ୟାଣ ଲାଭର ଉପାୟ, ସେଇ ବିଷୟରେ ନାମ ତତ୍ତ୍ୱ ବିଷୟରେ ଆମର କିଛି ଦିନ ଆଲୋଚନା ହେବ, ତାପରେ ଆମେ ମଧ୍ୟ ଫେରି ଆସିବା ସେଇ ଭାଗବତରୁ ଗୀତାରୁ. ତେଣୁ ଏଇ ଯୁବଧର୍ମ ହରିନାମ ସଂକୀର୍ତ୍ତନ କଥା ବେଦରେ ବର୍ଣ୍ଣିତ ହୋଇଛି, ଭାଗବତ ଶାସ୍ତ୍ର 5000 ବର୍ଷ ପୂର୍ବେ ବ୍ୟାସଦେବ ପ୍ରଶ୍ନ କଲେ ଏବଂ ଏଇ ଭାଗବତ ଶାସ୍ତ୍ର ଆଗରୁ ମଧ୍ୟ ଅଛି ସତ୍ୟ ଯୁଗରୁ ସ୍ମୃତି ଆକାରେ ଏହାକୁ ରଚନା କଲେ ବ୍ୟାସଦେବ ନାରଦ ଶୁଣି ଆମେ ଶୁଣୁଛେ ଭାଗବତ ଏଠାରେ ଯେଉଁ ହରିନାମ ସଂକୀର୍ତ୍ତନ ଯୁଗ ହେବ ସେ କଥାଟା ଆମର ଶାସ୍ତ୍ରରେ ଅଛି, ସେ କଥାକୁ ଯିଏ ଅଭିନ୍ନ କୃଷ୍ଣ ଯିଏ ସାକ୍ଷାତ କୃଷ୍ଣ ଗୌରାଙ୍ଗ ମହାପ୍ରଭୁ ସେ କଥାକୁ ପ୍ରକାଶ କରେ, ମହାପ୍ରଭୁ ଗୌରାଙ୍ଗ ହେଲେ ସଂକୀର୍ତ୍ତନର ଅବତାର, ସଂକୀର୍ତ୍ତନ ଅବତାର ହେଲେ ଗୌରାଙ୍ଗ ମହାପ୍ରଭୁ, ମହାପ୍ରଭୁ ଗୌରାଙ୍ଗ କେବଳ ସଂକୀର୍ତ୍ତନ ଖୁସି ହୁଅନ୍ତି, ଯେତେ ଯିଏ ଏ ସଂକୀର୍ତ୍ତନ ଆନ୍ଦୋଳନରେ ନିଜକୁ ନିଯୁକ୍ତ କରିବ ସିଏ ମହାପ୍ରଭୁ ଗୌରାଙ୍ଗ ସହିତ କୃପା କରନ୍ତି. ସେଥିପାଇଁ ମହାପ୍ରଭୁ କହିଲେ ବହୁ କଥା କହିଛନ୍ତି ଚୈତନ୍ୟ 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 ଭାଗବତରେ କହିଛନ୍ତି, ଆମେ ଆସ୍ତେ ଆସ୍ତେ ଆଲୋଚନା କରିବା ଯେ ତାଙ୍କର ଭକ୍ତମାନଙ୍କୁ ସେ କହିଛନ୍ତି ବହୁ ଜାଗାରେ। ଗୋଟେ କଥା କହିଲେ ଯେ ଯଦି ତୁମା ସବା ସ୍ନେହ ଠାକ ଆବା ତବେ କୃଷ୍ଣ ଗତିରେ ଏକ ନାକୁଲ ତମର ଯଦି ମୋ ପ୍ରତି ସ୍ନେହ ଅଛି ତାହେଲେ ତମେ କୃଷ୍ଣ ଗତି ତ ଆଉ କିଛି କହନା। ସଦାସର୍ବଦା ଏ କୃଷ୍ଣ ନାମ କୀର୍ତ୍ତନ କର, ଜପ କର, ସ୍ମରଣ ସ୍ମରଣ। କାହିଁକି ନା କୃଷ୍ଣ ନାମ ହୋଇତେ ହବେ ସଂସାର ମୋଚନ, କୃଷ୍ଣ ନାମ ହୋଇତେ ପାବେ କୃଷ୍ଣ ଚରଣ। ଏ କୃଷ୍ଣ ନାମ ଦ୍ୱାରା ତମର ସଂସାର ମୋଚନ ହବ ଏବଂ କୃଷ୍ଣନାମ ଦ୍ୱାରା ତମେ କୃଷ୍ଣଙ୍କର ଚରଣ ପ୍ରାପ୍ତ ଏବଂ ସେ କୃଷ୍ଣଙ୍କର ଚରଣ ପ୍ରାପ୍ତ ହେବା ହେଉଛି ମାନବ ଜନ୍ମର ଉଦ୍ଦେଶ୍ୟ, ଏକମାତ୍ର ଉଦ୍ଦେଶ୍ୟ। ସେଇ କୃଷ୍ଣନାମ ଶ୍ରବଣ କୀର୍ତ୍ତନ ସ୍ମରଣ ଜପ ସମ୍ପର୍କୀୟ କଥା ମହାପ୍ରଭୁ ବରାଙ୍କ ସୁନ୍ଦର ଚୈତନ୍ୟ ଚରିତ୍ରାନ୍ତରେ, ଚୈତନ୍ୟ ଭାଗବତରେ, ଶ୍ରୀମଦ ଭାଗବତ ଗ୍ରନ୍ଥରାଜ ଶ୍ରୀମଦ ଭାଗବତରେ ଓ ଅନ୍ୟାନ୍ୟ ସବୁ ଭକ୍ତ ସାମନ୍ତ ସିନ୍ଧୁ ହରିଭକ୍ତି ବିଳାସ ଇତ୍ୟାଦି ଅନ୍ୟାନ୍ୟ ବୈଷ୍ଣବ ଶାସ୍ତ୍ରରେ କଳ ସବୁ କହିଛନ୍ତି, ଆମେ ସେ ବିଷୟରେ ଆଲୋଚନା କରିବା। ତେଣୁ ମହାପ୍ରଭୁ ବରାଙ୍କ ସୁନ୍ଦରଙ୍କର ସେ ବହୁ ଶିକ୍ଷା ତାଙ୍କର ସଡ଼ ଗୋସ୍ୱାମୀମାନଙ୍କୁ ବନ୍ଦେବ ରୂପ ସନାତନ ରଘୁଜୀବୁ ଶ୍ରୀଜୀବ ଗୋପାଳକୁ ତାଙ୍କୁ ଶିକ୍ଷା ଦେଇଛନ୍ତି ଭାଗବତରୁ ଏବଂ ଅନ୍ୟାନ୍ୟ ଅଷ୍ଟଦଶ ପୁରାଣ ଉଦ୍ଧାର କରି। ମହାପ୍ରଭୁ ଥିଲେ ସାକ୍ଷାତ ଭଗବାନ, ସାକ୍ଷାତ ଗଜେନ୍ଦ୍ର ନନ୍ଦନ। ସେ କେବଳ ଆସିଥିଲେ ଏଇ ଯୁଗଧର୍ମ ପ୍ରସାର କରିବେ, ନାମ ରସ ଆସ୍ୱାଦନ କରିବେ ଏବଂ ଆଶ୍ୱାସିତ କରିବେ, କରିବେ ଏବଂ କରାଇବେ। ତେଣୁ ସେ ମହାପ୍ରଭୁ ସେ ବହୁତ କଥା ତାଙ୍କ ଶିଷ୍ୟମାନଙ୍କୁ କହିଛନ୍ତି, ସେ ବହୁତ କଥା କହିଛନ୍ତି, ସେ ଭିତରେ ସେ ଆଠଟି କଥା ମୁଖ୍ୟ। ମହାପ୍ରଭୁ ଯେଉଁ କଥା ତାଙ୍କର ଭକ୍ତ ସନାତନ ଗୋସ୍ୱାମୀଙ୍କୁ, ରୂପ ଗୋସ୍ୱାମୀଙ୍କୁ, ଜଗନ୍ନାଥ ଦାସ ଗୋସ୍ୱାମୀଙ୍କୁ, ରାୟରାମାନନ୍ଦଙ୍କୁ, ସ୍ୱର୍ଗଦାନନ୍ଦଙ୍କୁ, ଅଦିତ ଆଚାର୍ଯ୍ୟଙ୍କୁ, ନିତ୍ୟାନନ୍ଦ ପ୍ରଭୁଙ୍କୁ ସବୁ କହିଛନ୍ତି ତାଙ୍କ ପ୍ରିୟ ପାର୍ଶ୍ୱମାନଙ୍କୁ, ସିଏ ଅନନ୍ତ କଥା, ଗୋଟେ ନିଜାସ କଥା, ସେ ଅମୃତମୟ କଥା। ସେ କଥା ଆମର ଆଲୋଚନା ହେଇପାରେ, ଭାଗବତ କଥା ଆରମ୍ଭ ବେଳେ ଆମର ସେ କଥା ଆମେ ଉଦ୍ଧାର କରିପାରୁ, କିମ୍ବା ଗୀତା କଥା ହେଲାବେଳେ ସେ କଥା ଆସିବ। କିନ୍ତୁ ସେ ଯେଉଁ ଆଠଟି ଶ୍ଲୋକ ସେ ରଚନା କଲେ, ଯାହା ଯାହା ଶିକ୍ଷା ଦେଲେ, ତା ନିର୍ଯାସ ହେଉଛି ଆଠଟି ଶ୍ଲୋକରେ ସେ କହିଲେ। ସେ ଆଠଟି ଶ୍ଲୋକରେ ସମସ୍ତ ବେଦ ପୁରାଣ ଇତିହାସ ବେଦ ବେଦାନ୍ତ ରହିଲେ ସାର ଶୁକ୍ରବାର। ସେଇ ଆଠଟି ଶ୍ଲୋକ ମଧ୍ୟରୁ ଆଜି ଆମେ ଗୋଟିଏ ଦୁଇଟି ଶ୍ଲୋକ ଆଲୋଚନା କରିବା। ଏଇ ଶିକ୍ଷାଷ୍ଟକ ସରିଲା ପରେ ଆମେ ପୁଣି ଭାଗବତକୁ ଫେରିବା। ଆଉ ମଧ୍ୟ ଆମର ମନରେ ଚାଲିଛି ଆଶା, ଆମେ ଯେଉଁ ଗୋଟେ ଭାଗବତ ସପ୍ତାହ କରିବା କିଛି କିଛି। ତେଣୁ କେବଳ ଭକ୍ତମାନଙ୍କର ଆଗ୍ରହ ହେଲେ ସେ କରିବ। ତେଣୁ ବହୁ କଥା ମନକୁ ଆସୁଛି, କିନ୍ତୁ ଯେହେତୁ ଭକ୍ତମାନଙ୍କର ସହଯୋଗ ମିଳୁନାହିଁ, ତେଣୁ ଆମେ ସେଥିପାଇଁ ଟିକେ କାର୍ଯ୍ୟ କରିବା ପାଇଁ ଆମ ଆଗ୍ରହ ଆସୁନି। ଆମର ଆମ ସାଙ୍ଗଠନିକ କାର୍ଯ୍ୟ ପାଇଁ ଶ୍ରମ ଦରକାର, କିଛି ଅର୍ଥ ବି ଦରକାର, ତେଣୁ ଏବଂ କିଛି ଲୋକ ବି ଦରକାର। ଆମେ ଯାହା ପାଇଁ କରୁଛେ ଆଇଜନଟା, କିନ୍ତୁ ସେମାନଙ୍କର ଆଗ୍ରହ ନହିବ କରିବା କ'ଣ। ଏ ଦୃଷ୍ଟିକୋଣରୁ ମୁଁ ମହାପ୍ରଭୁ ଚୈତନ୍ୟ ସେ ଆଠଟି ଶ୍ଳୋକରେ ତାଙ୍କର ଶିକ୍ଷା ଦେଇଥିଲେ, ତାଙ୍କ ସମସ୍ତ କଥା। ସେ ଆଠଟି ଶ୍ଳୋକ ବଡ଼ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆମର ସବୁଦିନ ପ୍ରତ୍ୟେକ ଦିନ ସକାଳ ସାଢ଼େ ଚାରିଟାରୁ ଆମର ହୁଏ ମଙ୍ଗଳ ଆରତୀ ମନ୍ଦିରରେ। ସେ ଆରତି ସରିଲା ପରେ ସେ ଆଠଟି ଶ୍ଳୋକକୁ ବର୍ଷମାନେ ସବୁଦିନ ପାଠ କରନ୍ତି ପ୍ରାତଃ ମୁହୂର୍ତ୍ତରେ। ଆଠଟି ଶ୍ଳୋକ ଏବଂ ପ୍ରତି ନାମ ଆମେ କରୁଛେ ଯୁଗ ଧର୍ମ, ନାମ ବିନା କଳିକାଳେ ନାହିଁ ଆରଧ ଆଉ କି ଧର୍ମ ନାହିଁ। ସର୍ବମନ୍ତ୍ର ସାର ନାମ ଏହି ଶାସ୍ତ୍ର ମନ, ଏ ଶାସ୍ତ୍ର ମନ ନାମ ସଂକୀର୍ତ୍ତନ ପ୍ରତି ହେଉଛି ଦଷ୍ଟ ଅପରାଧ। ସେ ଅପରାଧ ଯଦି ନ ମାନିବା ତାହେଲେ ନାମର ମୁଖ୍ୟ କ'ଣ ପ୍ରେମାନ ହେବ ଦଷ୍ଟ ଅପରାଧ। ସେ ମହାପ୍ରଭୁ ଏବଂ ଆଚାର୍ଯ୍ୟମାନେ କହିଯାଇଛି ଯେମିତି ଭାବେ ଗୋଟା ପ୍ରଭୁ କହିବା ପାଞ୍ଚ ମିନିଟ୍ ପ୍ରଭୁ ଅଧରଣ କହିବେ ସାନ ଧରଣ ସାରିବା ପ୍ରଥମ କହିବେ ଆଉ ମାସ ମିନିଟ୍ କହିବି କାହିଁକି ନା ଆମର ଆମେ ଦୁଇ ଜଣ କହିବା ପାଇଁ ଦୁଇ ଜଣ ଅଛି ଭକ୍ତ ଆମର କମ ଦୁଇରେ ବି ସଂଗ୍ରାମ କମ କିଛି ତାଙ୍କ ସୁକୀର୍ତ୍ତନ ବି କରୁନାହାନ୍ତି କେଉଁ ଦିନ ହେଲା ଗତ ରବିବାରେ ଯାଇପାରିବେ ଦିଗଳା ବିଶ୍ରମ ଖୋଳା ନେଇ ଗଲେ ମୃଦଙ୍ଗ ଏ ସାବୁ ନିଜେ କୀର୍ତ୍ତନ ହୁଏ କୀର୍ତ୍ତନ ସେମାନେ ଆଗ୍ରହ ଅଛି କରନ୍ତୁ କୀର୍ତ୍ତନ ଆମର ପ୍ରାଣ କୀର୍ତ୍ତନ ଆମର ଧର୍ମ କିନ୍ତୁ ଭଗବାନଙ୍କ ସମ୍ବନ୍ଧୀୟ କଥା ନ ଶୁଣିଲେ ଜଣେ କୀର୍ତ୍ତନରେ ସମର୍ପିତ ହୋଇପାରିବନି ତାର ବହୁ ବାଧା ବିଘ୍ନ ଅଛି। ତେଣୁ ସେ ମହାପ୍ରଭୁ ଶିକ୍ଷା ଦେଲେ ଆଠଟି ଶ୍ଳୋକ ଏବଂ ଦଶଟି ରହିଛି ପବିତ୍ର ନାମ କୀର୍ତ୍ତନର ହେଉଛି ଦଶଟା ଅପରାଧ। ସେ ଦଶଟା ଅପରାଧ ନହେଲେ ଜଣେ ଆକାଂକ୍ଷିତ ଫଳ ଲାଭ କରିବନି। ଆମେ ଯେହେତୁ ଆଠ ଦଶ ବର୍ଷ ହେଲା ଏ ପ୍ରଭୁଙ୍କ ନାମ ସଂକୀର୍ତ୍ତନରେ ଯୋଗ ଦେଇଛନ୍ତି ଶ୍ରଦ୍ଧା ଅଛି ନିଶ୍ଚିତ ଭାବରେ, କାହାର କେତେ ପରିମାଣରେ ଅଛି ସେଇଟା ଅଲଗା କଥା, ସମସ୍ତଙ୍କ ଶ୍ରଦ୍ଧା ଅଛି। ଶ୍ରଦ୍ଧା ନଥିଲେ କାହିଁକି ଆସିଥାନ୍ତେ ଶସ୍ୟଙ୍କୁ ବା କାହିଁକି କରୁଥାନ୍ତେ, କିନ୍ତୁ ଶ୍ରଦ୍ଧାରେ ଇସ୍ତାନ ଅଛି। ଏଇଟା କିଭଳି ଭାବରେ ଆମେ ଫଳବତୀ ହେବ, କିଭଳି ଭାବରେ ଆମେ ନିଷ୍ଠାପର ଭାବରେ ଏଇ ମହାପ୍ରଭୁଙ୍କର ପ୍ରବର୍ତ୍ତିତ ହରିନାମ ସଂକୀର୍ତ୍ତନ ଯଜ୍ଞରେ ଆମେ ସବୁ ଅଧିକରୁ ଅଧିକ ସମର୍ପିତ କରିବା, କଲେ କୀର୍ତ୍ତନ ଅବତାର ମହାପ୍ରଭୁଙ୍କର କୃପା ଆମେ ଲାଭ କରିବା, ଆମ ମାନବ ଜୀବନ ସଫଳ ହେବ। ଏ ସମ୍ପର୍କୀୟ ଏଇ ଶିକ୍ଷାଷ୍ଟକ ଆମେ ପାଠ କରିବା। ଶିକ୍ଷାଷ୍ଟକର ପ୍ରଥମ ଶ୍ଳୋକ ହେଲା ନାମ, ମହାପ୍ରଭୁ ଏଇ ନାମ ସଂକୀର୍ତ୍ତନକୁ ଉଦ୍ୟୋଗ ଦେଲେ। ତେଣୁ ସେଇ ସମ୍ପର୍କ କଥା ଆମର ପ୍ରଭୁ କିଶୋର କହିବେ କଥା ଗୋଟାଏ ଆର୍ଥରୁ ମଧ୍ୟ ସେ ନାମ ଗୁରୁତ୍ୱ ଚାଲିବ ଏବଂ ଚାଲିବ କିଶୋରୀନ ନାମ ବିଷୟରେ। ବାସ୍ତବରେ ଜୀବନ ଏକମାତ୍ର ନାମ ହେଉଛି ହରିନାମ, ଏ କଥା ଭଗବାନ କହିବେ। ଆଉ କିଏ ଅଛି ଭଗବାନଙ୍କ କଥା ବା ଭଗବାନଙ୍କ ବିଷୟରେ କେବଳ ଭଗବାନ ଜାଣ, ଆଉ ସାଧାରଣ ଲୋକ କହିବ, ସାଧାରଣ ଲୋକ ଯିଏ ଯାହା କହିବ ସେ ତାଙ୍କର ଯେତିକି କୃପା ସେ ଲାଭ କରିବ ସେତିକି କହିବେ, ଅଧିକା କହିପାରିବେ। ଯିଏ ଯଥାଭାବ ପ୍ରବର୍ତ୍ତେ ସ୍ଥାନ ପ୍ରଥମେ ଭଲ, ଯେତିକି ଯିଏ ତାଙ୍କଠି ସନାତନ ହେବ ଯେତିକି ଯିଏ କୃପା କରିବେ ସିଏ କୁହାଇବେ ସିଏ ଜଣେଇବେ ସେତିକି ସେ କହିପାରିବେ। ଭଗବାନ କଥା ଭଗବାନ ଜାଣନ୍ତି, କିନ୍ତୁ ସିଏ ଭଗବାନ ନିଜେ କୃଷ୍ଣ ଗୌରାଙ୍ଗ ହେଇ ତାଙ୍କର କଥା ତାଙ୍କର ତତ୍ତ୍ୱ ସେ ଜଣେଇବେ ଗୌରାଙ୍ଗ କଥା। ଯେଉଁମାନେ ଭାଗ୍ୟବାନ ସେମାନେ ଗୌରାଙ୍ଗ ମହାପ୍ରଭୁଙ୍କ ଆନୁଗତ୍ୟରେ ଏ ହରିନାମ ସଂକୀର୍ତ୍ତନ କରନ୍ତି, ସେ ହେଲେ ପ୍ରେମ ପୁରୁଷୋତ୍ତମ। ଏବଂ ଆଉ ଗୋଟେ କଥା କହୁଛି ଯେମିତି ଯେ ରହିଛି ଯୁଗ ମାନେ ଭଗବାନ ଅବତାର ନିଅନ୍ତି, ବିଭିନ୍ନ ଯୁଗରେ ଭଗବାନ ଆସନ୍ତି ଯୁଗାବତାର ହେଇ ସତରେ ଆସିଥିଲେ, ତେତେରେ ଆସିଲେ, ଦ୍ୱାପରେ ଆସିଲେ, নৃসিংহ রাম কৃষ্ণ ও তার মধ্যে বি অবর্ণিক অবতার আসছন্তি মুখ্য মুখ্য এমানে কলিকা কলি দিব কলি দিগরে প্রথমে আসছিলেন গরাম ভাগ ভগবান কৃষ্ণ সে আসছিলেন ভক্ত হয়ে ছন্দা অবতার সে কাহাকে যদি ভগবান বি কুহ কাই কুহিলে সে জানিছন্তি যে মু যদি ভগবান কহিবি কলিরে এমনি বহুত আসে ভগবান কলিরে ভক্ত হবাকু কিছু আগ্রহ নাই ভগবান হবা বহুত লোক আগ্রহ সেইটিও সে নিজকে লুচুথিলে যদিও ভগবান সে নিজকে ভগবান বলে বাস করুথিলে শাস্ত্র ভগবান অনুসারে তাকে ভক্ত মানে আনিলে ভগবান সে ভগবান কলিকার প্রথমে আসছিলে গোলাম মহাপ্রভু শেষের আসছে কলকি মঝিরা ভগবান অবতার নয় মঝিরে ভগবান এক অবতার হয়েছেন তাহলে নামাবতার বর্তমান চালিছি ভগবান নামাবতার শাস্ত্রে কুহাইছে কলিকালে নাম রূপে কৃষ্ণ অবতার নাম হইতে হয়ে সর্ব জগত নিস্তার কলিকালে নাম রূপে কৃষ্ণ অবতার ভগবান কৃষ্ণ নামাবতার হয়েছিল আমরা সমস্ত ভাগ্যবান কিন্তু ভাগ্যবান নেই মধ্যে এই যে নাম প্রেম নাম রস্য আস্বাদন করিবারে আমি বস্ত হইছে কেবল আমার রহস্য কেবল আমার জঞ্জাল এবং কেবল আমার অভিমান দেহ অভিমান ধন অভিমান নহলে জ্ঞান অভিমান নহলে পোস্ট অভিমান ভিডিও লাভ হয়েছে এত লোক সমাজের গলে অফিসে গিয়ে এত লোক মধ্যে বাবু বলে নেওয়া হচ্ছে দু বর্ষে গিয়ে হরিনাম ধন বলে এত টাকা আছে মো ঘরে মোলে আসিকি হরিনাম করবি অভিমান পঙ্খা ধন অভিমান পোস্ট অভিমান বিদ্যা মুঁ এত পাঠ পড়েছি এই ইউনিভার্সিটি এম ফিল করছি এম এ করছি আর কলিকার লোক কিছু না থাকি তার খালি সুখের অভাব ধন নাই বিদ্যা নাই পোস্ট নাই কিছু নাই পুরো শুক্লের নাম না কলিকার লোক সেটাই বেশি সেইদিনই জীবন বাস্ত করে হরিনাম না জীবনে অনাহার হয় মহাপুর করে গড়ার শুনে জীবনে এক হরিনাম একথা কেজন বুঝছেন কেজন বুঝছেন কচিত লোক এবং যে লোক বুঝিছেন সে মধ্যে বি কচিত লোক তাকে জীবন অভ্যাস করবে কেতে জন লোক এ হরিনাম শ্রবণ কীর্তন স্মরণ জপ পাই তাঙ্কর আলস্যকু তাঙ্কর নিদ্রাকু তাঙ্কর প্রমাদকু তাঙ্কর ভৌতিক সকাম কর্মকু তাঙ্কর অভিমানকু পরিত্যাগ করেছেন খুব কষ্ট যেমন করেছেন সে মানে ভাগ্যবান কিন্তু কলিকালে নাম রূপে কৃষ্ণ কথা সে নামগত সম্পর্কে কথা আমি কিছুদিন আগে শুনি শুনিলে আমি হরিনাম প্রতি যে সমগ্র ভাবে কমি যাইছি সেটা আমার বুদ্ধি পাইব এই দৃষ্টিকোণ আমি কথা করছি এবং আমি মধ্যে এই নাম চালাবলে শিক্ষাষ্ট্রে মধ্যে আমার গীতারু ভাগবতরু চৈতন্য নামতরু মহাভারতরু অন্যান্য শাস্ত্রমানরু যে আসিব আমার উদ্দেশ্য কিছু কথা আমার মহাপ্রভু এই মহাপ্রভুর শিক্ষাষ্ট্র বিষয়ে কহিবে হরে কৃষ্ণ
বন্দে মহাপুরুষতে চরণারবিন্দম। ତେଣୁ ଆମେ ପ୍ରଭୁ କହିଲେ ନାମ ମହାତ୍ମା ଉପରେ ଆଲୋଚନା କରିବା ଯେ ଆମର ଚୈତନ୍ୟ ମହାପ୍ରଭୁ ଯିଏକି ସ୍ୱୟଂ ଭଗବାନ ସଂକୀର୍ତ୍ତନ ଏକ ପିତୃ ବୋଲି କୁହାଯାଉଛି, ସେ ସଂକୀର୍ତ୍ତନର ପିତା, ସଂକୀର୍ତ୍ତନ ଯଜ୍ଞ ସେ ଆରମ୍ଭ କରିଛନ୍ତି କଳିଯୁଗରେ। କାରଣ କଳିଯୁଗର ଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ହରେ ନାମ ହରେ ନାମ ହରେ ନାମେବ କେବଳମ କଳୌ ନାସ୍ତୈବ 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 ଗତିରନ୍ନା। ହରିନାମ ତିନି ଥର କୁହାଯାଉଛି, କାହିଁକି ନା ଆମେ ଯେଉଁ କଥାକୁ ତିନି ଥର ରିପିଟ୍ କରୁଛେ ତାର ଗୁରୁତ୍ୱ ସେଇଭଳିଆ ରହୁଛି। ପୁଣି ନିଷେଧ ମଧ୍ୟ କରାଯାଇଛି, ଅନ୍ୟ କିଛି ନାହିଁ ଅନ୍ୟ କିଛି ନାହିଁ ଅନ୍ୟ କିଛି ନାହିଁ। ତେଣୁ ଆମେ ଏଥିରୁ ଅନୁମାନ କରିପାରିବା ଯେ ସେଇ ନାମର ମହାତ୍ମା କିଭଳି ରହିଛି। ତେଣୁ ଏ ବିଷୟରେ ବହୁତ ବିସ୍ତାର ସବୁ ବର୍ଣ୍ଣନା ଅଛି, ଭାଗବତ ଭଗବତ ଗୀତା ଚେତନ ଚେତାମୃତ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ସେ ନାମ ମହାତ୍ମା ରହିଛନ୍ତି। ଯଦିଓ ପ୍ରଭୁ ଚାହୁଁଛନ୍ତି ମୋତେ କିଛି କହିବା ପାଇଁ ସେ ଚୈତନ୍ୟ ଶିକ୍ଷାଷ୍ଟକମ୍, ଚୈତନ୍ୟ ମହାପ୍ରଭୁ ଯେଉଁ ଆସିଲେ ସ୍ୱୟଂ ଭଗବାନ, ସେ ଭଗବାନ ଆସିଲେ ଦ୍ୱାପର ଯୁଗରେ ସେ ଭଗବତ ଗୀତା କହିଲେ। 700 ଶ୍ଳୋକରେ ସମସ୍ତ ଶାସ୍ତ୍ରର ନିର୍ଯାସ ଶାସ୍ତ୍ରର ସାର ଜିନିଷ ଦେଇଛନ୍ତି, ଏବଂ ଭାଗବତମରେ ଏକାଶ କନ୍ଦରେ ଭଗବାନ ଉଦ୍ଧବଙ୍କୁ ସନ୍ଦେଶ ଦେଇଛନ୍ତି। ଇଏ ହେଉଛି ଅର୍ଜୁନଙ୍କୁ ଜ୍ଞାନ ଦେଇଛନ୍ତି ଭଗବତ ଗୀତାରେ, ଭାଗବତରେ ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଏହିସବୁ ଯେଉଁ ଭଗବାନ ଅନେକ କିଛି ତତ୍ତ୍ୱ ଅନେକ କିଛି ଜ୍ଞାନ ପ୍ରଦାନ କରିଛନ୍ତି, କିନ୍ତୁ ଚୈତନ୍ୟ ମହାପ୍ରଭୁ ଆସି ମାତ୍ର 8 ଶ୍ଳୋକରେ ଶିକ୍ଷାଷ୍ଟକମ୍, ସେଇ କଥାର ସାର ଜିନିଷକୁ 8 ଶ୍ଳୋକରେ ଦେଇଛନ୍ତି। ଆମର ସମସ୍ତ ବୈଦିକ ଶାସ୍ତ୍ର ଯଦିଓ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ତାକୁ ଯଦି ଆମେ ଗୋଟିଏ ଅକ୍ଷର ମଧ୍ୟ ପ୍ରକାଶ କରିପାରିବା, ଇଏ ଭଗବାନଙ୍କର ଅଚିନ୍ତ୍ୟ ରୂପା ଅଚିନ୍ତ୍ୟ ଶକ୍ତି। ଏବଂ ଗୋଟିଏ ଅକ୍ଷର ହେଉଛି ପ୍ରଣବ ଓଙ୍କାର, ପ୍ରଣବ ସେଇଶୁ ଭଗବାନ କହୁଛନ୍ତି ଭଗବତ ଗୀତାରେ। ସେହିଭଳି ଭାବରେ ଗୋଟିଏ ଏ ଯେଉଁ ପ୍ରଣବ ଓଙ୍କାରକୁ ଯଦି ଆମେ ବିସ୍ତାର କରିବା, ସେ ମଧ୍ୟ ଅନେକ ଶ୍ଳୋକ ସବୁ ଆସେ ତା ଉପରେ। ତେଣୁ ମହାପ୍ରଭୁ 8 ଶ୍ଳୋକରେ ସମସ୍ତ ସାର ଜିନିଷ ଦେଇଛନ୍ତି। ସେ ଶ୍ଳୋକ ଅଛନ୍ତି ବହୁତ ବିସ୍ତାର ଭାବରେ ରହିଛନ୍ତି, କିନ୍ତୁ ଆମେ ସେ ଶ୍ଳୋକ କହିବା ପୂର୍ବରୁ, କାହିଁକିନା ମୁଁ ଆଉ ଆସନ୍ତା 2 ରହିବିନି, ତେଣୁ ପ୍ରଭୁ ସେ ବିଷୟରେ କହିବେ ମୁଁ ଭାବୁଛି, ତେଣୁ ଆମେ ସମ୍ୟକ ସୂଚନା ଦେବା ସେଇ ଉପରେ ବିସ୍ତାର ଭାବରେ ପ୍ରଭୁ ଆସନ୍ତା ସପ୍ତାହରେ ସେ ବିଷୟରେ ବର୍ଣ୍ଣନା କରିବେ। ଯେ ଭାଗବତମରେ ପ୍ରତି ସ୍କନ୍ଦରେ ଏ ନାମର ମହାତ୍ମା ବର୍ଣ୍ଣନା କରାଯାଇଛନ୍ତି, ଯେହେତୁ ଆମେ ଭାଗବତମ କହୁଛୁ ଏବଂ ଭାଗବତମର 8 ପ୍ରଥମ ସ୍କନ୍ଦର 8 ସେଇ 9 ଉପରେ ଆଲୋଚନା ହେଉଛି, କିନ୍ତୁ ଆମେ ବହୁତ ସଂକ୍ଷେପରେ ସବୁ କହୁଛୁ। ଗୋଟିଏ ଗୋଟିଏ ଶ୍ଳୋକରେ ବହୁତ ଅର୍ଥ ରହିଛି, ଆମେ ବହୁତ ଜିନିଷ ଭୁଲି ଯାଉଛେ ବା ଶୁଣିନେ, ଏସବୁ ଜିନିଷ ମଧ୍ୟ ରହିଛି। ତେଣୁ ମୋର ଇଚ୍ଛା ହେଉଛି ଆମେ ପ୍ରଥମ ସ୍କନ୍ଦର ପ୍ରଥମ ଅଧ୍ୟାୟ ବା ଦ୍ୱିତୀୟ ଅଧ୍ୟାୟରେ ଯେଉଁ ନାମ ମହାତ୍ମା ରହିଛି ସେ ବିଷୟରେ କିଛି ଆଲୋଚନା କରିବା। ଯେ ଆମର ଯେଉଁ ଭାଗବତ ଆରମ୍ଭ ହେଇଛନ୍ତି, ଯେଉଁ ପରୀକ୍ଷିତ ମହାରାଜ ସେ 7 ଭିତରେ ତାଙ୍କର ସେ ଶରୀର ତ୍ୟାଗ କରିବେ, ଏଇ ଯେଉଁ ଅଭିଶାପ ପାଇଛନ୍ତି, ସେ ଅଭିଶାପ ପ୍ରକୃତରେ ଗୋଟେ ଆଶୀର୍ବାଦ। ଖାଲି ତାଙ୍କ ପାଇଁ ସେ ଆଶୀର୍ବାଦ ତା ନୁହଁ, ସେ ସମଗ୍ର ମାନବ ସମାଜ ପାଇଁ ଗୋଟେ ଆଶୀର୍ବାଦ। ଯଦି ସେ ଅଭିଶାପ ନ ପାଇଥାନ୍ତେ, ତାହେଲେ ଆମେ ଆଜି ଭାଗବତରୁ ବଞ୍ଚିତ ହୋଇଥାନ୍ତେ। ତେଣୁ ସେ ଯେଉଁ ଅଭିଶାପ ପାଇଲେ, ତାଦ୍ୱାରା ଆମକୁ ସେ ଆମେ ଆଶୀର୍ବାଦ ଲାଭ କଲେ ଯେ ଭଗବାନଙ୍କ କଥା ଆମେ ଶ୍ରବଣ କରୁଛେ। ତେଣୁ ପରୀକ୍ଷିତ ମହାରାଜ ଯେଉଁ କଥା ଶ୍ରବଣ କରିଥିଲେ ସୁଖଦେବ ଗୋସ୍ୱାମୀଙ୍କ ଠାରୁ, ସେ ପ୍ରସଙ୍ଗ ଆସିଲେ 2 ସ୍କନ୍ଦରେ। କିନ୍ତୁ ଏଇ ଯେଉଁ କଥା ସବୁ ଆଲୋଚନା ହୋଇଥିଲା, ଏ କଥା ଗଙ୍ଗାନଦୀ ତଟରେ ସବୁ ଆଲୋଚନା ହୋଇଥିଲା, ସେଠାରେ ସୁତ ଗୋସ୍ୱାମୀ ଜଣେ ଥିଲେ, ରମର୍ଷଙ୍କ ପୁତ୍ର ସୁତ ଗୋସ୍ୱାମୀ ସେଠାରେ ଥିଲେ ଏବଂ ସେ ସମୟକୁ ସମସ୍ତ ଭାଗବତକୁ ଶ୍ରବଣ କରିଥିଲେ। ଗୁରୁ ଶିଷ୍ୟ ପରମ୍ପରାରେ ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ 88,000 ଋଷିଙ୍କୁ ସ୍ୱର୍ଣ୍ଣଙ୍କ ଋଷିଙ୍କର ତାଙ୍କର ଅଧ୍ୟକ୍ଷତାରେ ତାଙ୍କର ନେତୃତ୍ୱରେ ସେ ପୁଣି ସେଇଟାକୁ ଆଉ ଥରେ କହିଛନ୍ତି। ତେଣୁ ଏଇ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ପ୍ରଥମ ଅଧ୍ୟାୟରେ ସେ ଋଷିମାନଙ୍କର 6 ପ୍ରଶ୍ନ ବର୍ଣ୍ଣନା କରାଯାଇଛି ଏବଂ ତାର ସବୁ ଉତ୍ତର ଦିଆଯାଇଛି। ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଉତ୍ତର ଦିଆଯାଇଛି। ତେଣୁ ସୁତ ଗୋସ୍ୱାମୀ ସେଇ ଉତ୍ତର ଦେଲାବେଳେ ସେ ଗୋଟେ କଥା କହୁଛନ୍ତି ଯେ ଆମେ ଆଲୋଚନା କରିଛେ ଲୋକ କେତେଜଣ ମନେ ପାରିଥାନ୍ତି, କେତେଜଣ ଭୁଲି ଯାଇଥାନ୍ତି। ଆମେ ମଧ୍ୟ ପୂର୍ଣ୍ଣ ଭାବରେ ଆଲୋଚନା କରିନେ, ଆମେ ସଂକ୍ଷେପରେ ଆଲୋଚନା କରିଛେ ଯେ ଯେଉଁ ପ୍ରଶ୍ନ ହେଲା ଯେ ପ୍ରକୃତିରେ ମାନବ ଜୀବନର କ'ଣ ଶ୍ରେୟ ଜିନିଷଟା, ତତ୍ର ତତ୍ର ଦେଶା ଦୁଷ୍ମନ ଭବତା ନିଶ୍ଚିତ ପୁରୁଷସ୍ୟ ଯତ୍ କାର୍ଯ୍ୟ ଇଏ ମାନସ ସର୍ବଦା। ଇଏ ହେଉଛି ସୁଖଦେବ ଗୋସ୍ୱାମୀ। ସୁତ ଗୋସ୍ୱାମୀଙ୍କୁ ଯେଉଁ ପ୍ରଶ୍ନ ପଚାରୁଛି ସ୍ୱର୍ଣ୍ଣ କାର୍ଯ୍ୟ ଋଷି, ସେ ହେଉଛନ୍ତି ମନୁଷ୍ୟର ଶ୍ରେୟ ଜିନିଷଟା କ'ଣ, 6 ପ୍ରଶ୍ନ ରହିଛି। ଏବଂ ଏହି ପ୍ରଶ୍ନର ଉତ୍ତରରେ ଯେତେବେଳେ ସୁତ ଗୋସ୍ୱାମୀ କହୁଛନ୍ତି ଯେ ସବୁ ତୁନ୍ସାମ ପର ଧର୍ମ ଯତ ଭକ୍ତି ରଧକ୍ଷ ଦେ ଅହେତୁକି ଅପ୍ରତୀୟତା ଜୟାତ୍ମା ସୁପ୍ରସିଦ୍ଧ। ପ୍ରକୃତ ଧର୍ମ ଭାଗବତ ଧର୍ମ, ଅନ୍ୟାନ୍ୟ ଯାହା ସବୁ ରହିଛି ଯାହା ଭଗବତ ଗୀତା ଆମେ କହିଛେ, ଭଗବତ ଗୀତା ଯେଉଁଠି ଶେଷ ହେଇଛନ୍ତି ଭାଗବତ ସେଠି ଆରମ୍ଭ ହେଇଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାନବ ଶରଣ ବ୍ରଜ, ସେଇଠାରୁ ଭାଗବତ ଆରମ୍ଭ ହେଇଛି। ପ୍ରକୃତ ଭାଗବତ ଧର୍ମ କହିଲେ ପ୍ରକୃତ ଧର୍ମ। ତେଣୁ ଏଇ ଯେତେବେଳେ ଭାଗବତ ଧର୍ମ ବିଷୟରେ କୁହାଯାଉଛି, ସୁତ ଗୋସ୍ୱାମୀ କହୁଛନ୍ତି ଯେ ଭକ୍ତି କରିବା, ଭଗବାନଙ୍କୁ ଭକ୍ତି କରିବା, ଇଏ ହେଉଛି ପ୍ରକୃତ ଧର୍ମ। ତେଣୁ ଯେ ଭକ୍ତି, ଏ ଭକ୍ତିର 9 ଅଙ୍ଗ ରହିଛି। ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ ସେଟା ନୃସିଂହଦେବକୁ କହିବେ, ସେ ଆରମ୍ଭ ହେଉଛି ଶ୍ରବଣ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମ ନିବେଦନ ଇତି ପୁଂସା ପିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷିଣା ପ୍ରିୟତେ ଭଗବତୀ ଅଧା ତନ୍ମନ୍ୟ ଅଭିତମ ଉତ୍ତମ। ଶ୍ରବଣର ଆରମ୍ଭ ହେଉଛି, ଆମେ ବର୍ତ୍ତମାନ ଶ୍ରବଣ କରୁଛେ ବା ଆମେ କୀର୍ତ୍ତନ କରୁଛେ, ତେଣୁ ଏଇ ଶ୍ରବଣରୁ ଆରମ୍ଭ ହେଉଛି ଭଗବାନ ଭକ୍ତି ଆରମ୍ଭ ହେଉଛି। ତେଣୁ ଏଇ ଯେଉଁ 9 ଭକ୍ତିର 9 ଅଙ୍ଗ ଅଛି, ତା ଭିତରୁ ମୁଖ୍ୟ ଅଙ୍ଗ ହେଉଛି 3, ଶ୍ରବଣ କୀର୍ତ୍ତନ ଏବଂ ବିଷ୍ଣୁ ସ୍ମରଣ। ତେଣୁ ସ୍ୱତଃ କଥା କହୁଛନ୍ତି ତସ୍ମାତ୍ ଏକେନ ମନସା ଭଗବାନ ସତ୍ତାଂ ପ୍ରତି ଶ୍ରୋତବ୍ୟ କୀର୍ତ୍ତବ୍ୟଶ୍ଚ ଧ୍ୟେୟ ପୂଜ୍ୟ ନିତ୍ୟତା। ଚାରୋଟି ଜିନିଷକୁ ସୁତ ଗୋସ୍ୱାମୀ କହୁଛନ୍ତି, ଏଇ ଯେଉଁ 9 ଅଙ୍ଗ ଅଛି ତା ଯେଉଁ 4 ଜିନିଷ ହେଉଛି ମୁଖ୍ୟ। କ'ଣ ନା ଭଗବାନଙ୍କର ତସ୍ମାତ୍ ଏକେନ ମନସା ଭଗବାନ ସତ୍ତାଂ ପ୍ରତି, ଏକ ମନରେ ଆମେ ସେ ଭଗବାନ ଯିଏକି ସାତ୍ୱତ ବଂଶର ଯେ ମୁଖ୍ୟ, ଯିଏକି ଭଗବାନ କୃଷ୍ଣ ବା ବାସୁଦେବ, ତାଙ୍କର ତସ୍ମାତ୍ ଏକେନ ମନସା ଭଗବାନ ସତ୍ତାଂ ଶ୍ରୋତବ୍ୟ କୀର୍ତ୍ତବ୍ୟଶ୍ଚ ଧ୍ୟେୟ ପୂଜ୍ୟଶ୍ଚ ନିତ୍ୟତା। ଶ୍ରବଣ କରିବା କଥା, କୀର୍ତ୍ତନ କରିବା କଥା, ତାକୁ ଧ୍ୟାନ କରିବା କଥା ଏବଂ ତାକୁ ପୂଜା କରିବା କଥା। ତେଣୁ ଏଇ ଯେଉଁ 3-4 ଜିନିଷ କୁହାଗଲା ବା 3 ଜିନିଷ ରହିଛି ମୁଖ୍ୟ, ଶ୍ରବଣ କୀର୍ତ୍ତନ ଏବଂ ବିସ୍ମୃତ, ତା ଭିତରେ କେଉଁଟା ମୁଖ୍ୟ ନା ସୁଖଦେବ ଗୋସ୍ୱାମୀ ସେଇଟା କହୁଛନ୍ତି ଦ୍ୱିତୀୟ ସ୍କନ୍ଧରେ ଆସିଲେ ସେ କଥା ଯେ ଏକ ନିର୍ମିତ ଇଚ୍ଛତା ଯୋଗୀନାମକ ନିର୍ମିତ ଘରେ ନାମାନ କୀର୍ତ୍ତନ। ଏଇ ଯେଉଁ ଶ୍ରବଣ କୀର୍ତ୍ତନ ଏବଂ ସ୍ମରଣ 3 ଜିନିଷରେ କୀର୍ତ୍ତନ ହେଉଛି ମୁଖ୍ୟ, ଏଥିରେ କୌଣସି ବିବାଦ ନାହିଁ। ନିର୍ବିବାଦରେ ସମସ୍ତ ମୁନି ଋଷିମାନେ ଏଇଟାକୁ ନିରୂପିତ କରିକି ଆସିଛନ୍ତି। ଏତା ନିର୍ମିତ ମାନନ ଇଚ୍ଛତା ମକୃତ ଭୟ, ଯେଉଁମାନେ ଭୟରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ତେଣୁ ତାଙ୍କ ପାଇଁ ଶ୍ରେଷ୍ଠ ଜିନିଷ ହେଉଛି ଏକ ନିର୍ମିତ ମାନନ ଇଚ୍ଛତା ମକୃତ ଭୟ ଯୋଗୀନା ମୃତ ନିର୍ମିତ ହରେ ରାମ କୀର୍ତ୍ତନ। ଏ ସମସ୍ତ ଯୋଗୀମାନେ ଏଠି ନିନ୍ଦା କରିକି ଯାଇଛନ୍ତି ଭଗବାନଙ୍କର ନାମ କୀର୍ତ୍ତନ। ତେଣୁ ଏଇ ନାମର ମହାତ୍ମ୍ୟ ପ୍ରଥମ ସ୍କନ୍ଧଠୁ ଆରମ୍ଭ କରି ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ନାମର ମହାତ୍ମ୍ୟ ସବୁ ରହିଛି। ତେଣୁ ଅଧିକରେ ଆମର ଦ୍ୱାଦଶ ସ୍କନ୍ଧ ଯେଉଁ ଭାଗବତ ଶେଷ ହେଇଛନ୍ତି ସେ ନାମ ସଂକୀର୍ତ୍ତନରେ ଶେଷ କରିଛନ୍ତି। ସୁତଭୂଷଣ ନାମ ସଂକୀର୍ତ୍ତନ ସର୍ବ ପାପ ପ୍ରଣାଶନ ପ୍ରଣାମ ଦୁଃଖ ସମାନ ସ୍ଥାନ ନମାମି ହରି ପରମ। ନାମ ସଂକୀର୍ତ୍ତନ ହେଉଛି ଶ୍ରେଷ୍ଠ ଜିନିଷ, ବିଶେଷ ଭାବରେ କଳିଯୁଗରେ ସେ ହେଉଛି ପ୍ରକୃତ ପନ୍ଥା ହେଉଛି ଯୁଗ ଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ। ପ୍ରତି ଯୁଗରେ ବିଭିନ୍ନ ପ୍ରକାର ଧର୍ମ ରହିଛନ୍ତି। ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ସମ୍ଭବାମି ଯୁଗେ ଯୁଗେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ ପରିତ୍ରାଣାୟ ସାଧନା ବିନାଶାୟ ଚ ପୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ। ପ୍ରତି ଯୁଗରେ ସତ୍ୟ ପ୍ରତ୍ୟୟ ଦ୍ୱାପର କଳି ପ୍ରତି ଯୁଗରେ ଭଗବାନ ଆସିକରି ଯୁଗଧର୍ମ ପ୍ରଚାର କରୁଛନ୍ତି। ତେଣୁ ସତ୍ୟ ଯୁଗରେ ଯୁଗଧର୍ମ ଥିଲା ପ୍ରୀତି ଧ୍ୟାତି ବିଷ୍ଣୁ ଭଗବାନଙ୍କର ଧ୍ୟାନ ସେ ସମୟ ଭଗବତର ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି କେମିତି ଆମେ ଧ୍ୟାନ କରିବା ଏସବୁ ଶୁଣିକିରି ଏଇ କଥା କେତେବେଳେ କୁହାଯାଇଛି ନା ଆଜି 5000 ବର୍ଷ ତଳେ ସେତେବେଳେ ଯେଉଁ ଧର୍ମର ତିନି ପାଦ ସୁରକ୍ଷିତ ଥିଲା ଏ ଧର୍ମର ମାନେ ଦୁଇ ପାଦ ନଷ୍ଟ ହେଇଯାଇଥିଲା ଆଉ ଦୁଇ ପାଦ ସୁରକ୍ଷିତ ଥିଲା ଦ୍ୱାପର ଯୁଗରେ। ସତ୍ୟ ଯୁଗରେ ଧର୍ମ ଚାରି ପାଦ ରହୁଛି, ତ୍ରେତା ଯୁଗରେ ଧର୍ମ ତିନି ପାଦ ରହୁଛି, ଦ୍ୱାପର ଯୁଗରେ ଧର୍ମ ଦୁଇ ପାଦ ରହୁଛି। ତେଣୁ ବର୍ତ୍ତମାନ କଳିଯୁଗରେ ଧର୍ମର ଗୋଟିଏ ପାଦ ରହୁଛି, କିନ୍ତୁ ଅଧର୍ମର ବାଦ ସବୁ ବଢ଼ି ବଢ଼ିକା ଯାଉଛି। ତେଣୁ ସେ ସମୟରେ ବହୁତ ଉନ୍ନତ ପରିସ୍ଥିତି ଥିଲା, ଉନ୍ନତ ସ୍ଥିତି ଥିଲା। କିନ୍ତୁ ଏ ଯେଉଁ ଧ୍ୟାନ ବିଷୟରେ ଯେତେବେଳେ ଶ୍ରବଣ କଲେ ଅର୍ଜୁନ ସେ କହୁଛନ୍ତି ଯେ ଏଇଟା ସମ୍ଭବ ନୁହଁ, ଆମେ ଧ୍ୟାନ କରିବା ଅର୍ଥ ସମ୍ଭବ ଚଞ୍ଚଳ ମୀ ମନ କୃଷ୍ଣ ପ୍ରମାଥି ବଳବଦୃଢ଼ ଦର୍ଶାହ ନିଗ୍ରହ ମଣି ବାୟୁ ରହିବ ସୁସ୍ଥ। ବାୟୁକୁ ଯେମିତି ନିୟନ୍ତ୍ରଣ କରିବା ବହୁତ କଷ୍ଟକର, ସେଭଳିଆ ମନକୁ ନିୟନ୍ତ୍ରଣ କରିବା ମଧ୍ୟ ବହୁତ କଷ୍ଟକର। ତେଣୁ ଧ୍ୟାନ କରିହେବନି ବୋଲି ଅର୍ଜୁନ କହିଛନ୍ତି। ବର୍ତ୍ତମାନ ଆମେ କ'ଣ ଧ୍ୟାନ କରିବା? ଏ ଧ୍ୟାନ ହେଉଛି ସତ୍ୟଯୁଗର ଯୁଗଧର୍ମ ହେଉଛି ଧ୍ୟାନ, ତୃତୀୟ ଯୁଗର ଯୁଗଧର୍ମ ହେଲା ତୃତୀୟା ଯୁଗତ ନଥି ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା, ସେ ହେଉଛି ଦ୍ୱାପର ଯୁଗର ଯୁଗଧର୍ମ ତୃତୀୟ ଯୁଗର। ଏବଂ ଦ୍ୱାପର ଯୁଗରେ ଦ୍ୱାପରେ ପରିଚର୍ଯ୍ୟା, ଆମେ ଯେଉଁ ଜଗନ୍ନାଥ ମନ୍ଦିର ଦେଖୁଛେ ବିଭିନ୍ନ ପୂଜା ସବୁ ହେଉଛି, ବହୁତ ଚପନ ଭୋଗ ଭଗବାନଙ୍କର ଲାଗୁଛି। ତେଣୁ ଏଇ ଯେଉଁ ମନ୍ଦିର ଅର୍ଚ୍ଚନା ବା ମନ୍ଦିର ଅର୍ଚ୍ଚନା ବିଧି ସବୁ ରହିଛି ଇଏ ହେଉଛି ଦ୍ୱାପର ଯୁଗର ଯୁଗଧର୍ମ। ତେଣୁ କଳିଯୁଗର ଯୁଗଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ଯାହାକି ଚୈତନ୍ୟ ମହାପ୍ରଭୁ ଆସି ତାକୁ ପ୍ରବର୍ତ୍ତନ କରିକି ଯାଇଛନ୍ତି ଚୈତନ୍ୟ ମହାପ୍ରଭୁ। ତେଣୁ ଯେହେତୁ ଭଗବାନ ଆସିଛନ୍ତି କଳିଯୁଗରେ କିନ୍ତୁ ଯୁଗଧର୍ମ ପ୍ରଚାର କରି ଯାଇଛନ୍ତି, ତେଣୁ ଏଇଥିରେ ଆମେ ଜାଣିବା ଯିଏ ଯୁଗଧର୍ମ ପ୍ରଚାର କରିଛନ୍ତି କଳିଯୁଗରେ ଏବଂ ଶାସ୍ତ୍ର ପ୍ରମାଣ ଗାଁ କରିଛନ୍ତି ସିଏ ହେଉଛନ୍ତି ଭଗବାନଙ୍କର ଅବତାର। କଳିଯୁଗରେ ମଧ୍ୟ ଭଗବାନ ଆସନ୍ତି, କିନ୍ତୁ ତ୍ରିଯୁଗ ବୋଲି କାହିଁ କୁହାଯାଏ ଭଗବାନଙ୍କୁ ନା ଅନ୍ୟ ଯୁଗ ଅନେକରେ ସତ୍ୟ ପ୍ରତ୍ୟୟ ଦ୍ୱାପର ଏ ତିନି ଯୁଗରେ ଯେମିତି ଭଗବାନ ନିଜକୁ ଭଗବାନ ବୋଲି ଘୋଷଣା କରନ୍ତି। ଭଗବତର ସପ୍ତମ ଅଧ୍ୟାୟରେ ଆପଣ ଦେଖିବେ ଭଗବାନ ବହୁତ ଜାଗାରେ କହିଛନ୍ତି ମୁଁ ହେଉଛି ଭଗବାନ, ମତ ପରତର ନାନ୍ୟ କିଞ୍ଚିତ ଅସ୍ତି ମୋ ଠାରୁ ଆଉ କିଛି ଉନ୍ନତ ନାହିଁ, ଉନ୍ନତ ସତ୍ୟ ନାହିଁ। ବହୁତ ଜାଗାରେ ଭଗବାନ ନିଜକୁ ଭଗବାନ ବୋଲି ପ୍ରତିପାଦନ କରିଛନ୍ତି ଏବଂ ଅନ୍ତରେ କହିଲେ ସର୍ବଧର୍ମ ପରିତ୍ୟ ମାନଙ୍କ ଶରଣ ଗଲେ ମୋର ଶରଣରେ ଆସେ କାରଣ ମୁଁ ହେଉଛି ଭଗବାନ। କିନ୍ତୁ କଳିଯୁଗରେ ଭଗବାନ ଯେଉଁ ଆସିଛନ୍ତି, ଯେହେତୁ ଲୋକମାନେ ଭଗବାନ ଯଦି ଦ୍ୱାପର ଯୁଗରେ ଥିଓରିଟିକାଲି ସେଇଟା କହିଲେ ଯେ ମୋର ଶରଣରେ ଆସ, ଲୋକମାନେ ସେଇଟା ବୁଝିପାରିଲେନି, ଲୋକମାନେ ସେଇଟାକୁ ସନ୍ଦେହ କଲେ ବା କିଏ ତାକୁ କହିଲେ ଏଇଟା ଠିକ୍ ହେଲାନି, ଭଗବାନ ଯେଉଁ କହିଲେ ସବୁକିଛି ଚାକିରି ମୋ ପାଖକୁ ଆସ ଏଇଟା ଠିକ୍ ନୁହଁ, ଏଇଭଳି ଭାବରେ ବହୁତ ପ୍ରକାର ଦାର୍ଶନିକ ବା ବହୁତ ପ୍ରକାର ମୁନିମାନେ ଏଇଭଳିଆ ମନ୍ତବ୍ୟ ପ୍ରଦାନ କରିଛନ୍ତି। ତେଣୁ ଭଗବାନ ନିଜେ ଯେଉଁ ଉପଦେଶ ଦେଇଛନ୍ତି ଭଗବତ ଗୀତାରେ ଅର୍ଜୁନଙ୍କୁ, ସେଇ ଉପଦେଶକୁ ନିଜେ ଜୀବନରେ ଆଚରଣ କରିକି ଦେଖିଛନ୍ତି। নিজে ভক্তর উপরে আসি, নিজে ভগবান, কিন্তু ভক্তর উপরে আসি কিন্তু ভগবানকে ভক্তি করিয়া পড়ব, সেটা শিক্ষা দিয়েছে। তেমন এই যে শিক্ষাস্তর রয়েছে আটটি শিক্ষা, আটটি শ্লোকরে সমস্ত কিছু সার করছে, সে প্রদান করছে। তেমন এ যে নাম মহাত্ম রয়েছে বা এই যে নাম উপরে পরম বিজয় শ্রীকৃষ্ণ সংকীর্তন, শ্রীকৃষ্ণ সংকীর্তন মহাপ্রভু অনুমোদন করে দিয়েছে কলিযুগরে এই যে যুবধর্ম যে নাম কীর্তন ইয়ে নিশ্চিন্ত বিজয় হব। ভগবত অন্তিমে সঞ্জয় শ্রদ্ধা কিন্তু যত্র যোগেশ্বর কৃষ্ণ যত্র পার্থ ধনুধর তত্র সেই বিজয় ভূতি ধুয়া নীতি মতে ম, সেটি নিশ্চিন্ত ভাবে বিজয় হবে। তেমন সেভাবে মহাপ্রভু মধ্যে কহিলে যাইছেন যে নামর আশ্রয় নেবে তাঙ্কর নিশ্চিন্ত ভাবে বিজয় হবে, পরম বিজয় হচ্ছে শ্রীকৃষ্ণ সংকীর্তন। তেমন এই যে আটটি শ্লোক রয়েছে, এই আটটি শ্লোক সমস্ত বৈদিক শাস্ত্র মধ্যে সার জিনিষ, কিন্তু মু সে শ্লোককে কহা বিস্তার চাহুনি কাহিনি না, মু ভাবছি প্রভু আর সপ্তাহে সে বিষয়ে কহিবে। তেমন আমি খালি সময় সূচনা প্রদান করছে, কিন্তু ভাগবত নাম মহাত্মা আছে, সেই নাম মহাত্মা এবং বিশেষ ভাবে এই যে কার্তিক মাসের মহাত্মা, এতিকি মু দুইটি বিষয়ে কহি। চৈতন্য মহাপ্রভুঙ্কর যে শিক্ষাষ্টকমর প্রথম শ্লোকটি উপরে সম্যক সূচনা দিয়ে মো বক্তব্য বিশ্রাম দেবি। তেমন এই যে নামর মহাত্ম্য বিশেষ ভাবে আমি ষষ্ঠ স্কন্ধে পাই ভাগবত, সবু অধ্যায় সবু স্কন্ধে আছে, দুই নবম স্কন্ধ, তৃতীয় স্কন্ধ, চতুর্থ স্কন্ধ, সবু স্কন্ধে নামর মহাত্ম্য বর্ণনা করা যাইছে, কিন্তু বিশেষ ভাবে ষষ্ঠ স্কন্ধে বর্ণনা করা যাইছে অজামর পাখ্যান। অজামর এত পাপ করেছিল, তেমন কেবল ভগবানের নাম যে রয়েছে এ নামর উপরে বিভিন্ন স্তর সব রয়েছে। নাম কহিলে সাধারণত আমরা হচ্ছে মহামন্ত্র কীর্তন করতে মানে আমি নাম নেলে, কিন্তু প্রকৃতরে সে প্রকৃত শুদ্ধ নাম নয়, নামর বিভিন্ন স্তর সব রয়েছে। কি স্তর সব না, প্রথম স্তর হচ্ছে অপরাধ, নামরে বিভিন্ন প্রকার অপরাধ রয়েছে। যেমন উদাহরণ স্বরূপ আমার প্রপাত মানে উদাহরণ দিকে আমি গোটে কাঠটাকে অগ্নি লগুছে, অগ্নি সংযোগ করছে, কিন্তু তার যদি পানি ঢালিবা তাহলে সে কাঠ আর জ্বলে দেবে। তাহলে সেইভাবে ভাবে ভগবানের নাম এত মহান যে ভগবানের নামরে কুহযাইছে গোটিয়ে নামরে যেতে শক্তি আছে গোটে পাপি সেতে পাপ মধ্যে করিপারিব না, এত নাম মহাত্ম রয়েছে। কিন্তু তার সত্যি মধ্যে অপরাধযুক্ত যে নাম রয়েছে সে নামটা এত ফলপ্রদ নয়। আমার প্রায় যেমন প্রাথমিক ভাবে ভগবানের নাম করতে সেই অপরাধযুক্ত নাম করতে, যেমনি সে অপরাধযুক্ত নামর ফল হচ্ছে কম না ধর্ম অর্থ কাম, এই তিনোটি জিনিস আমি প্রাপ্ত হওয়া। কিন্তু যেতবে দ্বিতীয় স্তর আসবে, কিন্তু সেই অপরাধযুক্ত নামকে যদি আমি গ্রহণ করা আস্তে আস্তে সে অপরাধের আমি মুক্ত হওয়া, যেন অপরাধ যেটা আমি মুক্ত হওয়া সে স্তরকে নানা ভাষা স্তর বলে কুহযাচ্ছে। যেমন উদাহরণ স্বরূপ আমার সূর্য উদয় পূর্বরু সূর্য উদয় হয়ে নাই কিন্তু ভোর হয়ে যাচ্ছে যে সময়টা সে সময়ে আস্তে অল্প কিছু আলোক আসুছে, সূর্য উদয় নয় মধ্যে কিছু আলোক আসুছে। সেইভাবে যে শুদ্ধ নাম উদয় হওয়ার পূর্বরু যে স্তর তাকে নানা ভাষা স্তর বলে কুহযাচ্ছে। তেমন এই যে অজামিল পাপি যে শুদ্ধ নাম গ্রহণ করিপারি না কেবল নানা ভাষ গ্রহণ করছে, এই নানা ভাষ চারি প্রকার রয়েছে ভাগবত ষষ্ঠ স্কন্ধে বিষ্ণুদূত মানে সেটা বর্ণনা করছে। সাংকেতীয় বা হাসন বা স্তোভম খেলন মেঘ বা বৈকুণ্ঠ নাম গ্রহণ অশেষ অবকরণ বিদু, চারি প্রকার নানা ভাষ রয়েছে। গোটা হচ্ছে সাংকেত্য নাম ভাষ, গোটা হচ্ছে পারিহাস্য, গোটা হচ্ছে স্থূব, আর গোটা হচ্ছে হেলন। সংকেত নাম কম না জনকে সংকেত করি নাম নিয়ে যাচ্ছে। আমি যে আমার ওড়িশার বহু পুণ্যবান লোক অতীত পুরোনা যে লোক মানে আগেকালে লোক মানে তাঁর পিলা নাম দেখলে ভগবানের নাম অনুসারে রাম কৃষ্ণ হরি নাম দে, কিন্তু বর্তমান যে পাশ্চাত্য সভ্যতা আসে পৌঁছাচ্ছি সেটি নাম সব চেঞ্জ হয়ে যাচ্ছে। মহারাজ বিবাহ করবে পিন্টু টিন্টু চিন্টু এইসব মানে আমরা যারা কহি যে ফরেন পাশ্চাত্য ভারতের কুকুর মানুষের নাম কে বর্তমান রয়েছে পিলার নাম হচ্ছে তেমন আমরা ইস্কনরে রয়েছি যেমন দীক্ষা নেবে তাঙ্কর সব নাম পরিবর্তন করা যায় ভগবানের নাম অনুসারে নাম দিয়া প্রমুখ নাম ছিল গোপবন্ধু তাঙ্ক নাম গদাধর পণ্ডিত আমার নাম ছিল প্রশান্ত আমার নাম পাদসেবা তেমন ভগবানের নাম অনুসারে নাম দেওয়া যাচ্ছে তেমন ইয়ে নানা ভাষাস্তর আমি পাইবা জনে নাম কুকুর লক্ষ্য করি ভগবানের যদি নাম নেওয়া কিন্তু সে নানা ভাষাস্তর পাইছে নানা ভাষার অজামিল বৈকুণ্ঠ গেল শুদ্ধ নাম নাই কিন্তু নানা ভাষার অজামিল বৈকুণ্ঠ যাইছে আর শুদ্ধ নাম কথা তো ছাড়ুন হরিনাম চিন্তামণির নামার মাহাত্ম্য বিষয়ে বিস্তার ভাবে বর্ণনা করা যাইছে তেমন এই যে সংকেত নাম ভাষ অজামিল 88 বর্ষ বয়স হয়েছিল কিন্তু তার শেষ পুয় যে তা বয়স হল 5 বর্ষ কিন্তু অজামিল এত কাজ কার্য করছিল যে যমরাজ তিন জন দূত আসতে নেওয়া বসিল 88 বর্ষ বয়স হয়েছি তিন জন দূত আসতে নেওয়া বসিল কিন্তু সে দূত মানুষ বিপটার রূপ দেখিকি ভয় করি তার পুয়কু ডাকিছে নারায়ণ ডাকিছে তেমন কেবল সেটিকি পুয়ার নাম গোটি থর নেইছি সেটিকে বিষ্ণু দূত আসি পৌঁছাইছেন্তি এবং যমদূত মানুষ নিবারণ করছে না তেমন নেইপার তাঁর শারীরিক নেইপার তেমন তাঙ্ক ভিতরে সব কথোপকথন হয়েছে সব বিবাদ বা বিবাদ সব হয়েছে সেসব বিস্তার ভাবে ষষ্ঠ সঙ্গে সব বর্ণনা করা যায় তেমন নামর মাহাত্ম্য সুখদ গোস্বামী ষষ্ঠ স্কন্ধ দ্বিতীয় অধ্যায় অন্তিম শ্লোকরে নামর মাহাত্ম্য বর্ণনা করছেন আমি সেই শ্লোকের বর্ণনা করি আমার নামর মাহাত্ম্য বিশ্রাম দেবা যে ম্রিয়মাণ হরের নাম ঋণান পুত্র প্রচারিতম অজানোপি অগাধান কিমুত শ্রদ্ধা গুণ এ চারোটি বিশেষতা এতে রয়েছে যে ম্রিয়মাণ মৃত্যু মুখে রয়েছে অজানোল ভগবানের নাম নিয়েছে তেমন আমি যেমন জীবিত অবস্থায় আছে আমি যদি ভগবান নাম গ্রহণ করা তাহলে তার বড় ফল কম হব এটা আমি চিন্তা করিপারিবা সেই হরে হরের নাম যেমন নেই নারায়ণ নাম নেই পুত্র প্রচার পুত্রকে লক্ষ্য করে ভগবান নাম নেই সিধা সাপ ভগবান স্মরণ করে না পুয়কু লক্ষ্য করে নাম নেই তেমন আমি যদি সিধা সাপ ভাবে ভগবান নাম গ্রহণ করা তাহলে তার কম ফল হব এবং তৃতীয় হচ্ছে অজামিল অজামিল বলে বহু প্রকার পাপ কার্য লিপ্ত ছিলা বিশেষ ভাবে পাপর চারোটি স্থান রয়েছে যে পরীক্ষিত মহারাজ কলিকে সেই চারোটি স্থানরে দিয়েছেন আলাউ করছেন সেটি রাজা এই চারোটি স্থান সে হচ্ছে কোন কোন দিউতম পান স্ত্রীয় সুনা দিউতম কহিলে যে বিভিন্ন প্রকার জুয়া খেল ইত্যাদি হচ্ছে পান কহিলে যে নিশা দ্রব্য আমি গ্রহণ করছেন চা পান বিড়ি সিগারেট মদ গঞ্জেই ভাঙ্গ এসব জিনিস পান বা নিশা দ্রব্য রয়েছে এবং স্ত্রী কহিলে অবৈধ স্ত্রী সঙ্গ সুনা কহিলে যে জীব হত্যা হচ্ছে আমিষ ভক্ষণ করছেন যে তেমন এই যে চারোটি পাপর স্থান এই স্থান যেমন মুক্ত হয়েকি যদি ভগবান নাম নেওয়া তাহলে তার ফল কম হবে এবং চতুর্থ হচ্ছে অজানের মৃত্যু মুখে পড়ি ভগবান নাম নেছে তেমন শ্রদ্ধার সাথে ভগবান নাম নেই তেমন যদি আমি ভগবান নাম যদি শ্রদ্ধার সহিত জীবিত অবস্থায় ভগবান সাক্ষাৎ ভাবে চিন্তা করি এবং পাপকর্ম প্রতিক্রিয়া পাপকর্ম দূরে রাখি যদি ভগবান নাম গ্রহণ করা তাহলে আমি কম ফল পাইবা আমি সে অনুমান অজানা বৈকুণ্ঠ লোক যাইছে তেমন আমি যদি সেই যে চারোটি অসুবিধা অজানা পিছনে রয়েছিল সে চারোটি অসুবিধা আমার নাই আমি চাইলে সে অসুবিধা আমি দূরে যাইপারিব তেমন এই সুবিধা যেমন রয়েছে এইসব সুবিধা যদি আমি গ্রহণ করি ভগবান নাম নেওয়া তাহলে তার ফল ফল কম হবে সে কথা আমরা মহাপ্রভু কহিবে সে কথা তেমন শিক্ষাস্ত নাম নাম কাল বলিদান হে সর্বশক্তি তত্রার্পিত নিয়মিত স্মরণীন কাল এতাদৃশ তব কৃপা ভগবন্ মমাপি দৃদেব নিদৃশ্মিনা জলিনানুরাগ এই দ্বিতীয় শ্লোকরে কথা কৃষ্ণ ভগবানকর যে নাম রয়েছে ভগবানকর নামরে ভগবানকর সমস্ত শক্তি রয়েছে নাম নাম কাল বলিদান অনেক ভগবানকর নাম রয়েছে এবং তত্র নিয়মিত স্মরণীয় কাল ସେଇ ଯେଉଁ ନାମର ଶକ୍ତି ଏତେ ଅଛନ୍ତି ଏବଂ ସେଇ ନାମ ଗ୍ରହଣ କରିବା ପାଇଁ କୌଣସି ନିୟମ ରଖିନାହାନ୍ତି ଭଗବାନଙ୍କ କୃପା। ଆମେ କହିବା ଏ ଶୋଇଛେ ଆଉ ଭଗବାନଙ୍କ ନାମ ଗ୍ରହଣ କର, ନା ନା, ଶୋଇଲା ବେଳେ ମଧ୍ୟ ଭଗବାନଙ୍କ ନାମ ନେଇକ, ଖାଇଲା ବେଳେ ମଧ୍ୟ ଭଗବାନଙ୍କ ନାମ ନେଇକ। ଏମିତି ଭଗବାନ ନିଜେ ଆଚରଣ କରି ଦେଖେଇ ଯାଇଛନ୍ତି, ଯେତେବେଳେ ପାଇଖାନାକୁ ଯାଉଛନ୍ତି ସେତେବେଳେ ସେ କ'ଣ କରୁଛନ୍ତି ନା ତାଙ୍କ ଜିଭକୁ ହାତରେ ଧରିକି ବସୁଛନ୍ତି ଯାଉଛନ୍ତି। ଗୋଟେ ଛୋଟ ପିଲାଟେ ଦେଖିଲା ତାଙ୍କୁ ସେ କଥା, ସେ ପଚାରିଲା ଆପଣ କାହିଁକି ଜିଭକୁ ହାତରେ ଧରୁଛନ୍ତି? ନା ମୁଁ ଯେତେବେଳେ ପାଇଖାନାକୁ ଦେଉଛି ଆଉ ଭଗବାନଙ୍କ ନାମ କ'ଣ ନେବି, ଏତେ ପୁଣ୍ୟ ଜିନିଷ ଭଗବାନଙ୍କ ନାମ, ଆଉ ଗୋଟେ ଅବୈତ ସ୍ଥାନରେ କ'ଣ ଭଗବାନଙ୍କ ନାମ ନେବି କହିକିରି, କିନ୍ତୁ ମୁଁ ନଚାହିଁଲେ ମଧ୍ୟ ମୋର ପାଜୁଆ ସେତେବେଳେ ଭଗବାନଙ୍କ ନାମ ଉଚ୍ଚାରଣ କରେ, ତେଣୁ ମୁଁ ଜିଭକୁ ମାଡ଼ିବାକୁ ଧରିକିରି ଯାଉପାରେ। କିନ୍ତୁ ସେ ଛୋଟ ପିଲା ଭଗବାନଙ୍କର ଲୀଳା ସେଇଟା, ଏ ଛୋଟ ପିଲାଙ୍କର ଭଗବାନ ନାମ ନେବା ପାଇଁ କ'ଣ ସ୍ଥାନ କାଳପତ୍ର କ'ଣ ଆବଶ୍ୟକତା ଅଛି? ତେଣୁ ସେତେବେଳେ ମହାପୁର କହିଲେ ତାଙ୍କ ମୋତେ ଶିକ୍ଷା ଦେଲା, ମାନେ ସେ ଆମକୁ ଶିକ୍ଷା ଦେଉଛନ୍ତି ମାନେ ଯେଉଁଠି ଚାହିଁଲେ ମଧ୍ୟ ଆମେ ଭଗବାନଙ୍କ ନାମ ଗ୍ରହଣ କରିପାରିବା, ଇଏ ହେଉଛି ଭଗବାନଙ୍କ କୃପା। ତତ୍ରାଙ୍କ ସ୍ମରଣୀୟ କାଳ, କୌଣସି ନିୟମ ବା କୌଣସି କାଳ ବା ସମୟର କୌଣସି ରଖାଯାଏନି, ନିୟମ ରଖାଯାଏନି, ଇଏ ହେଉଛି ଭଗବାନଙ୍କ କୃପା। ଏତାଦୃଶୀ ତାଙ୍କ କୃପା ଭଗବାନ ମହାବି ଏତେ କୃପା ଆପଣ ପ୍ରସନ୍ନ ଉପରେ, ତଥାପି ଦୃଢ଼ ନିର୍ଦ୍ଦେଶ ମେହା ଜନ୍ନା, ମୋର ଏତେ ହତଭାଗା ଯେ ସେଇ ଭଗବାନ ଆପଣଙ୍କର ନାମ ପ୍ରତି ମୋର ଅନୁରାଗ ଆସିବ। ତେଣୁ ଏହି ଭାବରେ ଶିକ୍ଷା ସ୍ଥାପନରେ ମହାପ୍ରଭୁ କେମିତି ଆମେ ନାମର ଉପକାର ପାଇବା ନାମରୁ ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି, ଆମେ ପ୍ରଭୁ ଆସନ୍ତା ସପ୍ତାହରେ ସେ କହିବେ। କିନ୍ତୁ ଆମେ ସମୟ ସୂଚନା ଦେଲେ ଏବଂ କାର୍ତ୍ତିକ ମାସ ବିଷୟରେ ମହାପ୍ରଭୁ ବିଷୟରେ ମୋତେ କଥା କହି ଭକ୍ତିକୁ ଶେଷ କରିବା, ଯେ ପଦ୍ମ ପୁରାଣରେ ଆମେ ଗତଥରିକ ମଧ୍ୟ କାର୍ତ୍ତିକ ମହାପ୍ରଭୁଙ୍କୁ କହିଥିଲେ ଯେମିତି ଭଗବାନଙ୍କର ଦାମୋଦର ଲୀଳା ସବୁ ରହିଛି, ସେ ସବୁ ଭାଗବତ ଦଶମ ସ୍କନ୍ଧର ଆସିବେ ସବୁ ନବମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ଆମେ ସମ୍ୟକ ସୂଚନା ଦେଇଥିଲୁ ଗତଥରିକ। ଏଥରିକ ପଦ୍ମ ପୁରାଣରୁ ଗୋଟିଏ କାର୍ତ୍ତିକ ମହାପ୍ରଭୁ ବିଷୟରେ ବର୍ଣ୍ଣନା କରିବା, ଯେ ଗୋଟେ ଅବନ୍ତୀ ନଗର ଥିଲା, ଅବନ୍ତୀ ରାଜ୍ୟ, ସେ ରାଜ୍ୟରେ ଜଣେ ବ୍ରାହ୍ମଣ ବ୍ୟକ୍ତି ଥିଲେ, ତାଙ୍କ ନାଁ ହେଉଛି ଧନେଶ୍ୱର। କିନ୍ତୁ ସିଏ ଯଦିଓ ବ୍ରାହ୍ମଣରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ସେ ସବୁ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, ତେଣୁ ସେ ଗୋଟେ ଥର ଏଇ କାର୍ତ୍ତିକ ମାସରେ ଯାଇକିରି ନର୍ମଦା ନଦୀ କୂଳରେ ଗୋଟେ ରାଜ୍ୟ ଅଛି ମହିସ୍ମୃତି ରାଜ୍ୟ, ସେଇ ରାଜ୍ୟରେ ଯାଇଛନ୍ତି, ତାଙ୍କର ସବୁ ବିଜନେସ୍ ସବୁ ରହିଛି, ସବୁ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିକିରି ସେଇ ପାପ ବିଜନେସ୍ ସବୁ କରୁଛନ୍ତି, ସେ ଯାଇକିରି କରୁଛନ୍ତି। ଏକଥା ଭଗବାନ କୃଷ୍ଣ କହୁଛନ୍ତି, ରୁକ୍ମିଣୀ ଦେବୀ କହୁଛନ୍ତି, ପଦ୍ମପୁରାଣରେ ଏଟା ବର୍ଣ୍ଣନା କରାଯାଇଛି। ତେଣୁ କାର୍ତ୍ତିକ ମାସ ଯଦିଓ ସେ ସବୁ ପ୍ରକାର ପାପ କାର୍ଯ୍ୟ କରୁଥିଲା, କିନ୍ତୁ ଭଗବାନଙ୍କର ଯେଉଁ ଭକ୍ତମାନେ ସବୁ ଆସିଥିଲେ, ବ୍ରାହ୍ମଣମାନେ ବା ଅନ୍ୟାନ୍ୟ ଭକ୍ତମାନେ, ସେମାନେ ଭଗବାନଙ୍କ ନାମ କରୁଥିଲେ, ଭଗବାନଙ୍କର ଉଦ୍ଦେଶ୍ୟରେ ବିଭିନ୍ନ ତପସ୍ୟା କରୁଥିଲେ, ବିଭିନ୍ନ ପୁଣ୍ୟ କାର୍ଯ୍ୟ ସବୁ କରୁଥିଲେ, ଦାନ ବ୍ରତ ଧର୍ମ ଏସବୁ କରୁଥିଲେ, ନଦୀରେ ସ୍ନାନ କରୁଥିଲେ, ପ୍ରାତଃ ସ୍ନାନ କରୁଥିଲେ, ଭଗବାନଙ୍କ ନାମ ଗ୍ରହଣ କରୁଥିଲେ, ଏଇସବୁ ଜିନିଷ ସେ ଲକ୍ଷ୍ୟ କରୁଛନ୍ତି ସେ ଯେଉଁ ମଧ୍ୟନେଶ୍ୱର। ଏବଂ ଏଇଭଳି ଭାବରେ ଗୋଟିଏ ମାସ ବିତିଗଲା ପରେ, କାର୍ତ୍ତିକ ମାସ ବିତିଗଲା ପରେ ଅନ୍ତିମରେ ଯେତେବେଳେ କାର୍ତ୍ତିକ ମାସ ଶେଷ ହେଉଛି ପୂର୍ଣ୍ଣିମା ଦିନ, ସେଦିନ ସେଦିନ ଅଧିକ ଭାବରେ ଭଗବାନଙ୍କର ଭଜନ କୀର୍ତ୍ତନ ସବୁ କରୁଛନ୍ତି ସେମାନେ, ଏବଂ ସେହି ସମୟରେ ତାର ମୃତ୍ୟୁ ହେଇଛି, ଗୋଟେ ସାପଟେ ସେ ଲୋକକୁ ଧନେଶ୍ୱରୀ କାମୁଡ଼ି ଦେଇକରି ସେ ମୃତ୍ୟୁବରଣ କରିଛି। ତେଣୁ ସେ ଲୋକ ଯେତେବେଳେ ମୃତ୍ୟୁବରଣ କରିଛି, ଅନ୍ୟମାନେ ଦେଖିଲେ, ଅନ୍ୟ ସବୁ ସେମାନେ ସବୁ ସେ ନଦୀରୁ କିଛି ଜଳ ଆଣି ତା ଦେହରେ ତୁଳସୀ ମିଶେଇକିରି ତାଙ୍କର ମୁଖରେ କିଛି ଦେଇଛନ୍ତି। ତେଣୁ ଯେହେତୁ ସେ ବହୁତ ପ୍ରକାର ପାପ କାର୍ଯ୍ୟ ଲିପ୍ତ ଥିଲା, ଯମରାଜ ଦୂତମାନେ ତାଙ୍କୁ ଜମାଳୟକୁ ନେଇଯାଇଛନ୍ତି ଏବଂ ଜମାଳୟ ସେଠାରେ ତାଙ୍କର ବିଚାର ହୋଇଛି। ତେଣୁ ଇଏ କହିଲେ କିଏ ଯେଉଁ ପାଞ୍ଜି ରଖନ୍ତି, ସେ ଯିଏ ଲେଖନ୍ତି ଚିତ୍ରଗୁପ୍ତ, ଚିତ୍ରଗୁପ୍ତ ସବୁ ବର୍ଣ୍ଣନା କଲେ ଏଭଳି ପାପ, ସେଭଳି ପାପ, ଏଇଭଳି ଅନେକ ପାପ କରିଛନ୍ତି। ତେଣୁ ଯମରାଜ ତାଙ୍କୁ ଦଣ୍ଡ ପ୍ରଦାନ କଲେ ଯେ ତାଙ୍କୁ କୁମ୍ଭୀପାକ ମାତ୍ରରେ କୁମ୍ଭୀପାକ ମାତ୍ର ଯେଉଁ ହୋଇଛି ତତଲା କଡ଼େଇରେ ତେଲରେ ତାକୁ ପକାଇବା, ସେଥିରେ ସିଝା ଦେବ, ଏଭଳି ଭାବରେ ଯେତେବେଳେ ଦିଆଗଲା ଦଣ୍ଡ ଦିଆଗଲା, କିନ୍ତୁ ଜମଦୂତମାନେ ନେଇ ତାକୁ ସେତେବେଳେ ସେ ଦଣ୍ଡ ଦେବାକୁ ବସିଛନ୍ତି, ସେ ସେମାନେ ଗୋଟେ ଅଦ୍ଭୁତ କଥା ଦେଖିଲେ ଯେ ସେ ଯେଉଁ ନିଆଁ ଆଉ ନିର୍ବାପ୍ତ ହୋଇଯାଇଛି, ଥଣ୍ଡା ହୋଇଯାଇଛି, ଶୀତଳ ହୋଇଯାଇଛି, ସେ ତେଲ ଯେଉଁ କାଟ ପାଇଁ ପୁଟିଥିଲା ସେଟା ସବୁ ଶୀତଳ ହୋଇଯାଉଛି, ତାକୁ ପକାଇଲା ବେଳେ ସେଥିରେ ଶୀତଳ ହୋଇଯାଉଛି, ନିଆଁ ଲିଭିଯାଉଛି। ତେଣୁ ସେମାନେ ଆଶ୍ଚର୍ଯ୍ୟ ହେଲେ, ସେମାନେ ବୋଲେ ଏତେ କ'ଣ ବୁଝାଇଲେ, ଆଉ ଗୋଟେ ନିଆଁ ପକାଇଲା ବେଳେ ସେ ଅବସ୍ଥା ହେଲା। ତେଣୁ ସେ ଯମରାଜ କଣ ଯାଇ କହୁଛି କହିଲେ ଏଇଭଳି ଭାବରେ ଅବସ୍ଥା ହୋଇଛି କଣ କରାଯିବ। ତେଣୁ ସେହି ସମୟରେ ନାରଦମୁନି ଆସି ସେଠି ପହଞ୍ଚିକିରି ସେ ବର୍ଣ୍ଣନା କଲେ, କହିଲେ ସେ ଯେଉଁ ଲୋକକୁ ତମେ ଦଣ୍ଡ ଦେଇଛ ସେ ପ୍ରକୃତ ସେ ଦଣ୍ଡର ଯୋଗ୍ୟ ନୁହେଁ। ଯମରାଜ ନାରଦମୁନି ଦେଖି ତାଙ୍କୁ ପୂଜାପୂଜି କଲେ ତାଙ୍କୁ, କାରଣ ନାରଦମୁନି ଜଣେ ମହାରାଜନ ଏବଂ ଯମରାଜ ଜଣେ ମହାଜନ, ତେଣୁ ମହାଜନମାନେ ଜଣେ ବୈଷ୍ଣବ ଅନ୍ୟ ଜଣେ ବୈଷ୍ଣବ ଦେଖିଲେ ସମସ୍ତେ ପ୍ରଣାମ କରିବେ, ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବେ, ଏସବୁ ନାରଦମୁନି ସବୁ ପ୍ରଦାନ କରିସାରିଲା ପରେ ଯମରାଜ ଯେଉଁ ପଚାରିଲେ ତାଙ୍କର ଆସିବାର ଉଦ୍ଦେଶ୍ୟ, ସେଥିରୁ ନାରଦମୁନି କହିଲେ ତମେ ଯେଉଁ ସେ ଲୋକଟିକୁ ଦଣ୍ଡ ଦେଇଛ ସେ ପ୍ରକୃତରେ ସେ ଦଣ୍ଡର ଯୋଗ୍ୟ ନୁହେଁ। କାହିଁକି ନା ଯେହେତୁ ସେ ଏଇ କାର୍ତ୍ତିକ ମାସରେ ଏଇଭଳି ଭାବରେ ଭଗବାନଙ୍କ ନାମ କୀର୍ତ୍ତନ ଇତ୍ୟାଦି ଶ୍ରବଣ କରିଛନ୍ତି ଏବଂ ସେ ଯେତେବେଳେ ମୃତ୍ୟୁବରଣ କରିଛନ୍ତି ତାଙ୍କୁ ତାଙ୍କର ପାଟିରେ ଯେଉଁ ନର୍ମଦା ନଦୀରେ ଜଳ ତୁଳସୀ ସବୁ ତାଙ୍କ ପାଟିରେ ଦିଆଯାଇଛି, ତେଣୁ ସେ ସେଇ ପୁଣ୍ୟକର୍ମ ଫଳ ହେତୁ ସେ ଆଉ ନର୍କଧର୍ମ ଭୋଗ କରିବାକୁ ଯୋଗ୍ୟ ନୁହେଁ। ତେଣୁ ତାଙ୍କୁ ଯେହେତୁ ସେ ପାଖକାଠି କରିଛନ୍ତି ତାଙ୍କୁ ଖାଲି ସେ ନର୍କ ସବୁ ବୁଲେଇକି ଦେଖାଯିବ ଏବଂ ତାପରେ ତାଙ୍କୁ ଉନ୍ନତ ଲୋକକୁ ପଠାଯିବା କଥା ବୋଲି ସେ କହିଲା ପରେ ତାପରେ ଯମରାଜ ସେଟା ଅନୁମତି ଦେଲେ ଏବଂ ତାଙ୍କର ଜନ୍ମୃତମାନେ ତାଙ୍କୁ ସବୁ ବିଭିନ୍ନ ନର୍କକୁ ସବୁ ଦେଖେଇଲେ, ବୁଲେଇକି ଦେଖେଇଲେ। ଆମର ଯୁଧିଷ୍ଠ ମହାରାଜଙ୍କ ପ୍ରସଙ୍ଗରେ ଆସେ, ଯୁଧିଷ୍ଠ ମହାରାଜ ଯେତେବେଳେ ଗର୍ଭଧାମ ଯାଉଛନ୍ତି ସେ ନର୍କ ସାଇଡ଼ରେ ଯାଉଛନ୍ତି, ନର୍କ ଦେଇକି ଯାଉଛନ୍ତି। କାହିଁକି ନା ଯେହେତୁ ଯେତେବେଳେ ଭଗବାନ କହିଥିଲେ ଯେ ତମେ କୁହ ଅସୁସ୍ଥାନ ହତ ବୋଲି, କିନ୍ତୁ ଯୁଧିଷ୍ଠ ମହାରାଜ ତାକୁ ବହୁତ କଣ୍ଡିସନରେ ମାନିଥିଲେ, ଗୋଟେ କଣ୍ଡିସନ ଯେ ଜଣେ କହିବ ନରେବା ଗୁଞ୍ଜରେ ଅସୁସ୍ଥାନ ହତ, ଏଇ କଣ୍ଡିସନ କରିକି ସେ ମାନିଥିଲେ। ତେଣୁକରି ସେ ଯେତେବେଳେ ଭଗବଦ୍ଧାମ ଯାଉଛନ୍ତି ସେ ନର୍କର ଦ୍ୱାର ଦେଇକି ଯାଉଛନ୍ତି, ନର୍କ ଭିତରୁ ଯାଇନାହାନ୍ତି କିନ୍ତୁ ଦେଖି ଦେଖିକା ଯାଉଛନ୍ତି, ନର୍କ ଦେଖି ଯାଉଛନ୍ତି। ତେଣୁ ସେହିଭଳି ଭାବରେ ଏଇ ଲୋକଙ୍କୁ ଧନେଶ୍ୱରକୁ ସମସ୍ତ ନର୍କ ବୁଲେଇକି ତାପରେ ସେ ଯକ୍ଷରାଜ ଯେଉଁ କୁବେର ରହିଛନ୍ତି କୁବେରଙ୍କ ପାଖରେ ତାଙ୍କୁ ଛଡ଼ାଗଲା ଏବଂ ସେ କୁବେରଙ୍କର ସହାୟକ ହିସାବରେ ସେଠି ସେ ରହିଲେ। ତେଣୁ ଏଇଭଳି ଭାବରେ ଯେଉଁ କାର୍ତ୍ତିକ ମହାତ୍ମା ପର୍ଯ୍ୟନ୍ତ ଭାବେ ବର୍ଣ୍ଣନା କରାଯାଇଛି, ଏ କାର୍ତ୍ତିକ ମାସ ବର୍ତ୍ତମାନ ଚାଲିଛନ୍ତି, ତେଣୁ ଏଇ କାର୍ତ୍ତିକ ମାସରେ ବର୍ଣ୍ଣନା କରାଯାଇଛି ଯେଉଁ ଭଗବାନଙ୍କ ନାମ କୀର୍ତ୍ତନ ସବୁ ରହିଛି ତା'ର ଫଳ ବହୁତ ଅଧିକା ରହିଛି। ଏ ହେଉଛି ଦାମୋଦର ମାସ, ଭଗବାନଙ୍କ ଦାମୋଦର ଲୀଳା ଯେଉଁ ରହିଛି ଆମର ସମୟ ହୋଇଗଲାଣି, ଆଲୋଚନା କରିବାନି। ତେଣୁ ଏହି ମାସରେ ମାତା ଯଶୋଦା କୃଷ୍ଣଙ୍କୁ ବାନ୍ଧିଥିଲେ, ତେଣୁ ଇଏ ଲୀଳା ବହୁତ ଆଶ୍ଚର୍ଯ୍ୟଜନକ ଲୀଳା। ଭଗବାନ ଯେଉଁ ଛୋଟ ପିଲା 5-6 ବର୍ଷର ପିଲା ଏବଂ ସେ ଯେତେବେଳେ ଧାଉଁଛନ୍ତି ମା ତାଙ୍କ ପଛରେ ଗୋଡ଼େଇକି ଧରିପାରୁନାହାନ୍ତି, ବହୁତ କଷ୍ଟ, ଯେତେବେଳେ ମା ଯେତେବେଳେ ବହୁତ କ୍ଳାନ୍ତଶାନ୍ତ ହେଇଯାଉଛନ୍ତି ସେତେବେଳେ ମାଙ୍କୁ ସେ ଧରା ଦେଉଛନ୍ତି, ପୁଣି ଯେତେବେଳେ ତାଙ୍କୁ ସେ ବାନ୍ଧିବାକୁ ବସୁଛନ୍ତି ଯେତେ ଦୌଡ଼ି ଆଣିଲେ ମଧ୍ୟ ଦୁଇ ଆଙ୍ଗୁଳ ସର୍ଟ ପଡ଼ୁଛି, ଯେତେ ଦୌଡ଼ି ଅଛି ସବୁ ଦୌଡ଼ ଆଉ ଗୋଟେ ଦୌଡ଼ି ବାନ୍ଧିଲା ବେଳକୁ ସେ ଦୁଇ ଆଙ୍ଗୁଳ ଛୋଟ, ପୁଣି ଗୋଟେ ଦୌଡ଼ି ବାନ୍ଧିଲା ବେଳକୁ ସେ ଦୁଇ ଆଙ୍ଗୁଳ ଛୋଟ, ମାନେ ଏତେ ଛୋଟ ପିଲାଟି ଯେତେ ଦୌଡ଼ି ବାନ୍ଧିଲେ କୁଆଡ଼େ ଗଲେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଭଗବାନ ମଧ୍ୟ ତାଙ୍କର ଐଶ୍ୱର୍ଯ୍ୟ ବୃନ୍ଦାବନରେ ଦେଖିଛନ୍ତି, ଯଦିଓ ବୃନ୍ଦାବନରେ ହେଉଛି ମାଧୁର୍ଯ୍ୟ ଲୀଳା ସବୁ ରହିଛି ଭଗବାନଙ୍କର, କିନ୍ତୁ ମଝିରେ ମଝିରେ ସେ ଐଶ୍ୱର୍ଯ୍ୟ ଦେଖାନ୍ତି, କିନ୍ତୁ ଐଶ୍ୱର୍ଯ୍ୟ ଦେଖିଲା ମଧ୍ୟ ତାଙ୍କର ପିତାମାତା ସଖା ବା ଗୋପୀମାନେ ଏମାନେ ସବୁ ସେ ଐଶ୍ୱର୍ଯ୍ୟ କିଛି ଜାଣିପାରନ୍ତି, ସେ ମାଧୁର୍ଯ୍ୟରେ ହିଁ ରହିଛି। ତେଣୁ ଏଇଭଳି ଭାବରେ ସୁନ୍ଦର ଲୀଳା ଏଇ ମାସରେ, ବିଶେଷ ଭାବରେ ଯେଉଁ ଗତକାଲି ଗଲା ଆମର ଦୀପାବଳି, ସେହିଦିନ ଯଶୋଦା ମାତା କୃଷ୍ଣଙ୍କୁ ବାନ୍ଧିଥିଲେ ଏବଂ ସେହିଦିନ ଭଗବାନ ସେ ଯେଉଁ ଜାଣଳା ଦିନ ରହିଛି କୁବେରାଙ୍କର ଦୁଇ ପୁତ୍ର ନଳକୁବେର ଏବଂ ମଣିଗୃହ ଏ ଜାଣଳା ପୁତ୍ରକୁ ଉଦ୍ଧାର କରିଥିଲେ। ଏସବୁ ପ୍ରସଙ୍ଗ ଦାମୋଦର ଲୀଳାରେ ଆସିବ, ତେଣୁ ଆମେ ଗୋଟିଏ ବିଲୁମଙ୍ଗଳ ଠାକୁରଙ୍କର ଏ ଦାମୋଦର ସ୍ତୁତି ବର୍ଣ୍ଣନା କରି ଆମେ ମାଣିକୁ ବିଶ୍ରାମ ଦେବା। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ।